ମୋ ନାମ ସିଦ୍ଧାନ୍ତ ନାୟକ, ଗାଁ ରାଇଖୋଲ ନେଡ଼ି ସାହି, ବ୍ଲକ ଖଜୁରୀପଡ଼ା, ଜିଲ୍ଲା କନ୍ଧମାଳ। ମୁଁ ଆଜି କହିବାକୁ ଯାଉଛି ଆଳୁର ଆଳୁ ରେସିପି ବିଷୟରେ। ପ୍ରଥମେ ଆଳୁକୁ କାଟନ୍ତୁ ଓ ତାପରେ ତାକୁ ଗରମ କଡ଼େଇ ବସାନ୍ତୁ, ତେଲ ପକାନ୍ତୁ ଏବଂ ସୋରିଷ ଫୁଟଣ ପକାନ୍ତୁ, ଆହୁରି ଲଙ୍କା ପିଆଜ ପକେଇକି ଘାଣ୍ଟନ୍ତୁ। ଘାଣ୍ଟି ସାରିବା ପରେ ଆଳୁ ପକାନ୍ତୁ, ସେଥିରେ ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାନ୍ତୁ, ଲୁଣ ସ୍ୱାଦ ଅନୁସାରେ ପକାନ୍ତୁ, ତାକୁ ଘାଣ୍ଟନ୍ତୁ। ତାକୁ ସିଝିବା ପାଇଁ ଛାଡ଼ି ଦିଅନ୍ତୁ।